ହ୍ୟାଲୋ, ମୋ ନାଁ କୁନି ନାୟକ, 5% ବସ୍ତି 85 ନମ୍ବର ୱାର୍ଡରୁ ମୁଁ କହୁଛି। ଆମର ଡ୍ରେନ୍ର ବହୁତ ବଡ଼ ସମସ୍ୟା ଅଛି। ଡ୍ରେନ୍ଟା ବେଶୀ ଛୋଟ ହେଇକି ଭର୍ତ୍ତି ହେଇଗଲାଣି, ମଇଳା ଜାମ୍ ହେଇକି ରହିଛି, ପାଣି ଯାଉନି। ଆଉ ଟିକେ ବଡ଼ ଆକାର କରିକି ଡ୍ରେନ୍ ସଫା କଲେ ଟିକେ ଭଲ ହୁଅନ୍ତା। ପାଣି ଟାଇମ୍ ଟିକେ ଅଧିକ ସମୟ ଛାଡ଼ନ୍ତୁ, ନହେଲେ 2 ଟାଇମ୍ ପାଣି ଛାଡ଼ନ୍ତୁ। ଏତିକି ଯୋଗାଯୋଗ କରିଦେଲେ ଉପକୃତ ହେଇଥାନ୍ତି।